ଯେ ସେଟା ରାମଚନ୍ଦ୍ର ରଣ ସିଂ ଆମର କର୍ପଟ ର ୱାର୍ଡ ନମ୍ବର 50 ଆଜି ଯୋଉ ଟିଫା ତରଫରୁ ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାକୁ ମୁଁ ଭୂୟସୀ ପ୍ରଶଂସା କରୁଛି କାରଣ ଯାହା ହଉ ପ୍ରଥମ ଥର ଆମ ୱାର୍ଡ ନମ୍ବର 50 ରେ ମହାନଗର ନିଗମ ତରଫରୁ ଏଇଟା ଆରମ୍ଭ କରାହେଲା ମୁଁ ସେଥିପାଇଁ ମହାନଗର ନିଗମକୁ ମଧ୍ୟ ମୋ ତରଫରୁ ଆମର ମେୟର ମହୋଦୟଙ୍କୁ ଏବଂ ଉଚ୍ଚସ୍ତ ଆମର କର୍ମକର୍ତ୍ତାଙ୍କୁ ସମସ୍ତଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଯାହା ହଉ ଆଶା କରୁଛି ଟିଫା ମାଧ୍ୟମରେ ଆଜି ଯୋଉ ଭିନ୍ନକ୍ଷମ ମାନଙ୍କ ପାଇଁ ଯୋଉ ଗୋଟେ ପଦକ୍ଷେପ ନେଇ ତାହା ବହୁତ ବଢିଆ ଭଲ ପଦକ୍ଷେପ ଏହା ଏଇ ଆମ ଅଞ୍ଚଳରୁ ଆମର ଆଉ ଅନ୍ୟାନ୍ୟ ସମସ୍ତ ୱାର୍ଡକୁ ଏଇଟା ପ୍ରସାର ହେଉ ତା ସହିତ ଭୁବନେଶ୍ୱର ପ୍ରସାର ହେଉ ଏବଂ